ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଆସନ୍ତାକାଲି ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ. ଆତ୍ମନିର୍ଭର ଭାରତ ମାଧ୍ୟମରେ ସମଗ୍ର ବିଶ୍ୱ ଲାଗି ଉଚ୍ଚମାନର ଉତ୍ପାଦ ଯୋଗାଇଦେବା କ୍ଷେତ୍ରରେ ଏକ ବିଶ୍ୱସ୍ତ ରାଷ୍ଟ୍ର ଭାବେ ଭାରତ ନିଜକୁ ପ୍ରତିପାଦିତ କରିପାରିଛି, କହିଲେ ପ୍ରତିରକ୍ଷା ମନ୍ତ୍ରୀ. ଦେଶରେ ଖୁବ୍ ଶୀଘ୍ର 2 ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଶୁଭାରମ୍ଭ କରାଯିବ, ରେଳମନ୍ତ୍ରୀଙ୍କ ସୂଚନା. ଏବଂ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗତକାଲିର ମ୍ୟାଚ୍ରେ ପାକିସ୍ତାନ 5 ପରାସ୍ତ କଲା ଶ୍ରୀଲଙ୍କାକୁ. ଆଜି ରାତି 8 ଭାରତ ଭେଟିବ ବାଂଲାଦେଶକୁ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ଅଭିଯାନକୁ ଏକ ପ୍ରେରଣାଦାୟୀ ପଦକ୍ଷେପ ରୂପେ ଉଲ୍ଲେଖ କରି ଏହା ଦେଶର ସମୂହ ଦାୟିତ୍ୱ ଏବଂ ଜାତୀୟ ଗର୍ବକୁ ସୂଚାଉଛି ବୋଲି କହିଛନ୍ତି। ଆସନ୍ତାକାଲି ସକାଳ 8 ସ୍ୱଚ୍ଛତା ଉତ୍ସବରେ ଯୋଗଦେଇ ସମସ୍ତ ଲୋକଙ୍କୁ ସେ ଶ୍ରମଦାନ କରିବାକୁ ନିବେଦନ କରିଛନ୍ତି। ଆସନ୍ତାକାଲି ମଧ୍ୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଉତ୍ସବ ସାରା ଦେଶରେ ପାଳନ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ କେବଳ ନିଜର ଆବଶ୍ୟକତା ଅନୁଯାୟୀ ଉତ୍ପାଦନ କରିବା ନୁହେଁ, ବରଂ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସମଗ୍ର ବିଶ୍ୱ ଲାଗି ଉଚ୍ଚମାନର ଉତ୍ପାଦ ଯୋଗାଇଦେବା କ୍ଷେତ୍ରରେ ଏକ ବିଶ୍ୱସ୍ତ ରାଷ୍ଟ୍ର ଭାବେ ଭାରତକୁ ଗଢ଼ି ତୋଳିଛି। ଗତକାଲି ମରକୋର ବେରାଚିଟ୍ଠାରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କର ମରକୋ ପ୍ରତିପକ୍ଷଙ୍କ ସହିତ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କେନ୍ଦ୍ରକୁ ମିଳିତ ଭାବେ ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି, ଏହା କେବଳ ଏକ ନୂତନ ଉତ୍ପାଦନ କେନ୍ଦ୍ରର ଆରମ୍ଭ ନୁହେଁ, ବରଂ ଭାରତ ମରକୋ ମଧ୍ୟରେ ଦୀର୍ଘସ୍ଥାୟୀ ବନ୍ଧୁତ୍ୱ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ। ଆଫ୍ରିକା ଏବଂ ୟୁରୋପ ଲାଗି ମରକୋର ରଣନୈତିକ ସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି, ଆଗାମୀ ଦିନରେ ରପ୍ତାନୀ କ୍ଷେତ୍ରରେ ଭାରତ ଏହାଦ୍ୱାରା ଉପକୃତ ହୋଇପାରିବ। ଏକ ସୁରକ୍ଷିତ ଏବଂ ନବସୃଜନ ଭବିଷ୍ୟତ ଗଢ଼ି ତୋଳିବା ଦିଗରେ ଭାରତର ଯୁବ ପ୍ରତିଭାଙ୍କୁ ଏହି ପ୍ରକ୍ରିୟା ପ୍ରେରଣା ଯୋଗାଇବା ସହିତ ଆଞ୍ଚଳିକ ସୁରକ୍ଷା ଓ ସମୃଦ୍ଧି ଦିଗରେ ମଧ୍ୟ ସହାୟକ ହୋଇପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଦେଶରେ ଗତ 22 ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଲାଗୁ ହୋଇଛି। ଜନସାଧାରଣ ଜିଏସ୍ଟି କ୍ଷେତ୍ରରେ ଅଣାଯାଇଥିବା ଲାଭ ପାଇବା ଆରମ୍ଭ କରିଛନ୍ତି। ଏହି ନୂତନ ଜିଏସ୍ଟି ସଂରଚନାରେ ଜିଏସ୍ଟି ପରିଷଦ ପୂର୍ବର 4 ଟିକସ ବ୍ୟବସ୍ଥାକୁ ହ୍ରାସ କରି 2 ଟିକସ ବ୍ୟବସ୍ଥା 5% ଏବଂ 18% ରଖିଛନ୍ତି। ଏହି ସଂସ୍କାର ଆସିବା ଫଳରେ ଦେଶର ନାଗରିକମାନେ ବିଭିନ୍ନ ସେବା ଓ ସାମଗ୍ରୀ ଉପରେ ସିଧାସଳଖ ଲାଭ ପାଇପାରିବେ। ଏହି ପରିପ୍ରେକ୍ଷୀରେ ଜିଏସ୍ଟି ସଂସ୍କାର ଦ୍ୱାରା ସ୍ୱାସ୍ଥ୍ୟକ୍ଷେତ୍ର ମାଧ୍ୟମରେ ଜନସାଧାରଣ କିଭଳି ଉପକୃତ ହୋଇପାରିବେ ସେ ସମ୍ପର୍କରେ ଜାଣିବା। ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରେ ପୂର୍ବରୁ ଥିବା 18% ଜିଏସ୍ଟିକୁ ସରକାର ସମ୍ପୂର୍ଣ୍ଣ ରୂପେ ଛାଡ଼ କରିଛନ୍ତି। ଏହାଦ୍ୱାରା ଅଧିକରୁ ଅଧିକ ଲୋକେ ସ୍ୱାସ୍ଥ୍ୟ ବୀମାର ସୁବିଧା ପାଇପାରିବା ସହିତ ମଧ୍ୟବିତ୍ତ ପରିବାରଗୁଡ଼ିକର ସ୍ୱାସ୍ଥ୍ୟ ଖର୍ଚ୍ଚ ହ୍ରାସ ହୋଇପାରିବ। ଏହାଛଡ଼ା କର୍କଟ ସମେତ ଅନ୍ୟାନ୍ୟ ଗୁରୁତର ରୋଗର ଚିକିତ୍ସା ଲାଗି ବ୍ୟବହୃତ 33 ଜୀବନ ରକ୍ଷାକାରୀ ଔଷଧଗୁଡ଼ିକୁ ସରକାର ସମ୍ପୂର୍ଣ୍ଣ କରମୁକ୍ତ କରିଛନ୍ତି। ଅନ୍ୟ କେତେକ ଔଷଧ ଏବଂ ଗଜ୍, ବ୍ୟାଣ୍ଡେଜ୍, ପରୀକ୍ଷା କିଟ୍, ଗ୍ଲୁକୋମିଟର, ଥର୍ମୋମିଟର ଭଳି ମେଡିକାଲ ସରଞ୍ଜାମ ଉପରୁ ଜିଏସ୍ଟି ହାରକୁ 12-5% ହ୍ରାସ କରାଯାଇଛି। ଏହାଦ୍ୱାରା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାଧାରଣ ଜନତାଙ୍କର ଖର୍ଚ୍ଚ ଉଲ୍ଲେଖନୀୟ ଭାବେ ହ୍ରାସ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଗତକାଲି ମହାରାଷ୍ଟ୍ରର ପାଲଗର ଜିଲ୍ଲା ଅନ୍ତର୍ଗତ ୱାଦା ତାଲୁକାର ଗୋବର୍ଦ୍ଧନ ଜୈବ ଗ୍ରାମରେ ସ୍ୱଦେଶୀ ଖାଦ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ମେରି ମାଟି ମେରି ଥାଲି ଏବଂ ପୋଷଣ ସଖା ସଖୀ ଭଳି ଗୋଷ୍ଠୀଭିତ୍ତିକ ଜନସଚେତନତା ମାଧ୍ୟମରେ ଭାରତର ପାରମ୍ପରିକ ଖାଦ୍ୟଶସ୍ୟ ମିଲେଟ୍ସକୁ ଆମ ଖାଦ୍ୟର ମୁଖ୍ୟ ସ୍ରୋତରେ ସାମିଲ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଯାଦବ କହିଛନ୍ତି, ବର୍ତ୍ତମାନ ଇ ବର୍ଜ୍ୟବସ୍ତୁ ଦେଶର ଏକ ପ୍ରମୁଖ ଆହ୍ୱାନ ରୂପେ ଉଭା ହୋଇଛି। ଏହି ପରିପ୍ରେକ୍ଷୀରେ ଶକ୍ତି ସଞ୍ଚୟ, ଜଳ ସଂରକ୍ଷଣ ଏବଂ ଏକ ନିରନ୍ତର ଜୀବନଯାପନ ଶୈଳୀ ଆପଣାଇବା ଦିଗରେ ଗୋବର୍ଦ୍ଧନ ଜୈବଗ୍ରାମର ପ୍ରଚେଷ୍ଟାକୁ ସେ ପ୍ରଶଂସା କରିଛନ୍ତି। ଉଭୟ ମାନବ ଶରୀର ଏବଂ ପରିବେଶ ଲାଗି ପାରମ୍ପରିକ ଖାଦ୍ୟ ବ୍ୟବସ୍ଥାର ଗୁରୁତ୍ୱ ଉପରେ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ଆଲୋକପାତ କରିଛନ୍ତି। ଦେଶରେ ଖୁବ୍ ଶୀଘ୍ର 2 ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଶୁଭାରମ୍ଭ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଥମ ଟ୍ରେନ୍ ଲାଗି ଟ୍ରାଏଲ୍ ରନ୍ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ପରୀକ୍ଷା ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଛି। ଆସନ୍ତା ମାସ ମଧ୍ୟଭାଗ ସୁଦ୍ଧା ଦ୍ୱିତୀୟ ଟ୍ରେନ୍ ଲାଗି ଅନୁରୂପ ପରୀକ୍ଷା ଶେଷ ହୋଇଯିବ। ଏହି ଦୁଇଟିଯାକ ଟ୍ରେନ୍ର ଏକସଙ୍ଗେ ଶୁଭାରମ୍ଭ ହେବ ଏବଂ ଏଗୁଡ଼ିକ ରାତ୍ରିକାଳୀନ ଯାତ୍ରା ଲାଗି ଉଦ୍ଦିଷ୍ଟ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ସମନ୍ୱିତ କୋଚ୍ ଫ୍ୟାକ୍ଟ୍ରି ଜ୍ଞାନକୌଶଳ ବ୍ୟବହାର କରି ନିର୍ମିତ ଏହି ଟ୍ରେନ୍ରେ 16 କୋଚ୍ ରହିବ। ସେଗୁଡ଼ିକୁ ଏସି ପ୍ରଥମ ଶ୍ରେଣୀ, ଏସି 2 ଏବଂ ଏସି 3 ବିଭକ୍ତ କରାଯାଇଛି। ଘଣ୍ଟା ପ୍ରତି 180 ବେଗରେ ଦେଶରେ ରାତ୍ରିକାଳୀନ ଦ୍ରୁତତମ ଟ୍ରେନ୍ ଭାବେ ଗତି କରିବାର କ୍ଷମତା ରଖିଥିବା ଏହି ଟ୍ରେନ୍ରେ 1128 ଜଣ ଯାତ୍ରୀ ଏକ ସହିତ ଯାତ୍ରା କରିପାରିବେ। ଏହାଛଡ଼ା ଆସନ୍ତା ମାସ 1 November 15 ପର୍ଯ୍ୟନ୍ତ ଦୀପାବଳି ଓ ଛଟ୍ ପର୍ବ ଅବସରରେ ଦେଶରେ 12,000 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ରେଳମନ୍ତ୍ରୀ ଘୋଷଣା କରିଛନ୍ତି। ବୈଦେଶିକ ବ୍ୟାପାର ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗତକାଲି ଭାରତ ଗସ୍ତରେ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ସାଂସଦମାନଙ୍କର ଏକ ପ୍ରତିନିଧି ଦଳକୁ ନୂଆଦିଲ୍ଲୀଠାରେ ଭେଟିଛନ୍ତି। ବୈଠକ ପରେ ସଂସଦୀୟ କମିଟିର ଅଧ୍ୟକ୍ଷ ଶଶି ଥରୁର୍ ଗଣମାଧ୍ୟମକୁ କହିଛନ୍ତି, ଭାରତ ଆମେରିକା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଏହି ପ୍ରତିନିଧି ଦଳ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ବିଶେଷକରି H-1B ଭିସା ପ୍ରସଙ୍ଗ, ଆମେରିକା ପକ୍ଷରୁ ଭାରତ ଉପରେ ଲଗାଯାଇଥିବା ଉଚ୍ଚ ଶୁଳ୍କ ହାର ଏବଂ ଚବାହାର ବନ୍ଦର ପ୍ରସଙ୍ଗ ଉପରେ ସେମାନେ ସ୍ୱତନ୍ତ୍ର ଧ୍ୟାନ ଦେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଶ୍ରୀ ଥରୁର୍ କହିଛନ୍ତି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାରଙ୍କ କିଭଳି ଭାରତ ସେମିକଣ୍ଡକ୍ଟର ମିଶନ ମାଧ୍ୟମରେ ଦେଶର ଭବିଷ୍ୟତକୁ ବିକଶିତ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଆଧୁନିକ ଇଲେକ୍ଟ୍ରୋନିକ୍ସ ଯୁଗରେ ସେମିକଣ୍ଡକ୍ଟରଗୁଡ଼ିକ ଅତ୍ୟାବଶ୍ୟକୀୟ ବ୍ଲକ୍ ଭାବେ କାର୍ଯ୍ୟ କରୁଛି। ଏହାଛଡ଼ା ପ୍ରତ୍ୟେକ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତିର ମୁଖ୍ୟ ନିୟନ୍ତ୍ରକ ରୂପେ ସେମିକଣ୍ଡକ୍ଟରର ଏକ ଗୁରୁଦାୟିତ୍ୱ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2021 ଭାରତ ସେମିକଣ୍ଡକ୍ଟର ମିଶନର ଶୁଭାରମ୍ଭ ହେବା ପରଠାରୁ ଏହି ଯାତ୍ରାକୁ ଏକ ଦୃଷ୍ଟିକୋଣରୁ ବାସ୍ତବ ରୂପରେ ରୂପାନ୍ତରିତ କରାଯାଇଛି। ଚଳିତ ମାସରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ 2025 ସେମିକନ୍ ଇଣ୍ଡିଆରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେମିକଣ୍ଡକ୍ଟରକୁ ଡିଜିଟାଲ୍ ଡାଇମଣ୍ଡ ଭାବେ ବର୍ଣ୍ଣନା କରିଛନ୍ତି। ଭାରତ ସେମିକଣ୍ଡକ୍ଟର ମିଶନ ବର୍ତ୍ତମାନ 76,000 ଟଙ୍କାର ସେମିକନ୍ ଭାରତ କାର୍ଯ୍ୟକ୍ରମକୁ ପରିଚାଳନା କରୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମିକଣ୍ଡକ୍ଟର ଉତ୍ପାଦନ ଲାଗି ସରକାର 50% ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହି ଡିଜାଇନ୍ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ 280 ଉଚ୍ଚ ଶିକ୍ଷାନୁଷ୍ଠାନ ଓ 70 ଅଧିକ ଷ୍ଟାର୍ଟଅପ୍ ସେମିକଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେମିକନ୍ ଇଣ୍ଡିଆ 2025 ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱଦେଶ ନିର୍ମିତ ପ୍ରଥମ ଚିପ୍ ସେଟ୍ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହାଦ୍ୱାରା ଭାରତର ସେମିକଣ୍ଡକ୍ଟର ଯାତ୍ରା ଏକ ମାଇଲଖୁଣ୍ଟ ଅତିକ୍ରମ କରିଥିବା ପ୍ରତିଫଳିତ ହୋଇଛି। ଦେଶରେ ଏକ ଆତ୍ମନିର୍ଭର ସେମିକଣ୍ଡକ୍ଟର ଶିଳ୍ପ ଗଢ଼ିତୋଳିବା କ୍ଷେତ୍ରରେ ମିଳିତ ପ୍ରୟାସ ଉପରେ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି। କ୍ରିକେଟ୍ ପୁରୁଷ T20 ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଗତକାଲି ରାତିରେ ଅନୁଷ୍ଠିତ ସୁପର 4 ପର୍ଯ୍ୟାୟର ଏକ ମ୍ୟାଚ୍ରେ ପାକିସ୍ତାନ ଶ୍ରୀଲଙ୍କାକୁ 5 ପରାସ୍ତ କରିଛି। ଆବୁଧାବିସ୍ଥିତ ଶେଖ୍ ଜାୟେଦ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ 20 8 ହରାଇ 133 ରନ୍ କରିଥିଲା। ପାକିସ୍ତାନ 18 5 ହରାଇ 138 ରନ୍ କରି ବିଜୟୀ ହୋଇଛି। ପାକିସ୍ତାନର ହୁସେନ ତଲତ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜି ଦୁବାଇ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତ ସୁପର 4 ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶକୁ ଭେଟିବ। ଭାରତୀୟ ସମୟ ରାତି 8 ଏହି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶବ୍ୟାପୀ ଆସନ୍ତାକାଲି ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଆତ୍ମନିର୍ଭର ଭାରତ ମାଧ୍ୟମରେ ସମଗ୍ର ବିଶ୍ୱ ଲାଗି ଉଚ୍ଚମାନର ଉତ୍ପାଦ ଯୋଗାଇଦେବା କ୍ଷେତ୍ରରେ ଏକ ବିଶ୍ୱସ୍ତ ରାଷ୍ଟ୍ର ଭାବେ ଭାରତ ନିଜକୁ ପ୍ରତିପାଦିତ କରିପାରିଛି, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଦେଶରେ ଖୁବ୍ ଶୀଘ୍ର 2 ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଶୁଭାରମ୍ଭ କରାଯିବ, ରେଳମନ୍ତ୍ରୀଙ୍କ ସୂଚନା। ଏବଂ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗତକାଲିର ମ୍ୟାଚ୍ରେ ପାକିସ୍ତାନ 5 ପରାସ୍ତ କଲା ଶ୍ରୀଲଙ୍କାକୁ। ଆଜି ରାତି 8 ଭାରତ ଭେଟିବ ବାଂଲାଦେଶକୁ। ସମ୍ବାଦ ଶେଷ ହେଲା।